ହ୍ୟାଲୋ, ମୁଁ କେନ୍ଦିରାବାସୀ 8 ନମ୍ବର ୱାର୍ଡରୁ କହୁଥିଲି, ସରସ୍ୱତୀ ପଲେଇ। ଆମ ଏଠି ବସ୍ତିର ଯୋଉ ଅଳିଆ ଗାଡି ଆସୁଛି, ଆମର ସେ ଅଳିଆ ନଉନାହାନ୍ତି କି ରାସ୍ତା ପରିଷ୍କାର କରୁନାହାନ୍ତି, କହିଲେ ଓଲଟି ଝଗଡ଼ା କରୁଛନ୍ତି। ଏବେ 4 ଦିନ ହେଲା ବନ୍ଦ କରିଦେଇଛନ୍ତି, ଅଳିଆ ଗାଡି ଆସୁନି। ସେ କହୁଛନ୍ତି ଅଳିଆ ଯେତେବେଳେ ଆଣିକି ଆସିବେ, 4ଟା ଜାଗାରେ ଅଳିଆ ଆଣିବେ, ଶୁଖିଲା ଓଦା ଏମିତି ସବୁ କରିକି ଆଣିବା ପାଇଁ, ନହେଲେ ସେମିତି ଝଗଡ଼ା କରୁଛନ୍ତି ଲୋକଙ୍କ ସହିତ। ଏହାର କଣ ପ୍ରତିକାର କରନ୍ତୁ।